ନମସ୍କାର, ମୁଁ ପ୍ରଭାସିନୀ ସାହୁ କହୁଛି, 25 ନମ୍ବର ୱାର୍ଡ ଜଗନ୍ନାଥ ଭଗବତ ମଠ ସାହିରୁ। ଆମର ଏଠି ପାଣି ଟିକେ କଷ୍ଟ ହଉଛି, ଯେହେତୁ ଆମେ ଟିକେ ଉପର ସାଇଡକୁ ଅଛୁ, ପାଣିର ଯୋଉ ଯେତେବେଳେ ଆସୁଛି ତା ପ୍ରେସର ବହୁତ କମ ଆସୁଛି, ଆଉ ପାଣିର ଆସିଲା ବେଳକୁ ରଖିପାରୁନୁ, ଯେତେବେଳେ ପାଣି ଲାଷ୍ଟକୁ ଆସୁଛି ସେତେବେଳେ ଆମ ୱାର୍ଡକୁ ଟିକେ ଟିକେ ହେଇକିରି ଆସୁଛି, ତାପରେ ଠିକ ଆସିଲା ବେଳକୁ ପାଣି ବନ୍ଦ ହେଇଯାଉଛି, ଯାହା ବଦଳରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ। ଦୟାକରି ଯଦି ପାଣି ଯେତିକି ଟାଇମ ବି ଆସୁଛି, ଯଦି ଟିକେ ତାର ସ୍ପିଡରେ ଯଦି ଟିକେ ଭଲରେ ଆସନ୍ତା, ତାହେଲେ ଆମେ ଠିକରେ ପାଣି ବ୍ୟବହାର କରିପାରନ୍ତୁ ଆଉ ଠିକରେ ରଖି ବି ପାରନ୍ତୁ।